ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ଶମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ସଶସ୍ତ୍ର ସୀମା ବଲ ଦେଶର ସୁରକ୍ଷାର ଗୋଟିଏ ଶକ୍ତ ଆଧାରସ୍ତମ୍ଭ। 62 ନମ୍ବର ସ୍ଥାପନା ଦିବସ କହିଲେ ପ୍ରଧାନମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲାର 343 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ପୂର୍ତ୍ତମନ୍ତ୍ରୀ। ଭୁବନେଶ୍ୱରର ଚାଲିଥିବା ସ୍ୱର୍ଗୀ ଫୁଲ ମହୋତ୍ସବ 2025 ଆଜି ହେଉଛି ଉଦୟାପିତ। ଆଉର୍ ସମ୍ବଲପୁର ଆଇବା ଜାନୁଆରୀ 18-22 ତାରିଖ ତକ ହେବା ସମ୍ବଲପୁରୀ ଧନୁଯାତ୍ରା। ଏଥର ପୁରା ଖବର। ଦେଶର ସୀମା ସୁରକ୍ଷା ଲାଗି ସବୁବେଳେ ଜାଗ୍ରତ ରହୁଥିବାର ସଶସ୍ତ୍ର ସୀମା ବଲ୍ ଆଜି ତାର 62 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। ଯବାନମାନଙ୍କର ସାହସ ଶୌର୍ଯ୍ୟ ଆଉ ତ୍ୟାଗ ଲାଗି ଦେଶବାସୀ ସୁରକ୍ଷିତ ଜୀବନଯାପନ କରୁଛନ୍। ସେମାନଙ୍କର ଦୃଢ଼ ମନୋବଲ ଆଉ କର୍ତ୍ତବ୍ୟପରାୟଣ ଜାତୀୟ ସୁରକ୍ଷାର ସ୍ତମ୍ଭ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ସୀମା ବଲ୍ର ସ୍ଥାପନା ଦିବସ ଅବସରରେ ସୁରକ୍ଷାକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍। ସଶସ୍ତ୍ର ସୀମା ବଲ୍ ଦେଶର ସୁରକ୍ଷାର ସଶକ୍ତ ଆଧାରସ୍ତମ୍ଭ। ଯବାନମାନେ ଭିନ୍ ଭିନ୍ ଦୁର୍ଗମ ଇଲାକାନ ଅଭିଯାନ ଚଲେଇକରି ଦେଶର ସୁରକ୍ଷାକେ ସୁନିଶ୍ଚିତ କରିବାର ସହିତ ସବୁବେଳେ ଜାଗ୍ରତ ରହିଛନ୍ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସର ଶୁଭେଚ୍ଛା ଜଣାଇକରି କହିଛନ୍, ସୀମାକେ ସୁରକ୍ଷା ଦେବାର ଭିତ୍ରିଆ ସୁରକ୍ଷାକେ ସଶକ୍ତ କରବାର ଆଉ ଅଟଲ ପ୍ରତିବଦ୍ଧତା ସହିତ ଦେଶ ସେବା କରବାର ଥି ସଶସ୍ତ୍ର ସୀମା ବଲ୍ ଯବାନମାନଙ୍କର ସାହସ ଶୃଙ୍ଖଳା ଆଉ ସମର୍ପଣ ପ୍ରଶଂସନୀୟ। ରାଜ୍ୟ ବ୍ୟବହାର ନାହିଁ ହୋଇକରି ପଡ଼ି ରହିଥିବାର ସରକାରୀ କ୍ୱାର୍ଟର୍ସମାନଙ୍କର କାର୍ଯ୍ୟକ୍ଷମ କରାଯାଇକରି ବିକାଶମୂଳକ କାମଥି ଲଗାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। କୋରାପୁଟ ଜିଲ୍ଲା ଜୟପୁରଠାରେ ରାଜସ୍ୱ ନିରୀକ୍ଷକମାନଙ୍କର ସାଙ୍ଗେ ବୈଠକ କରିକରି ଶ୍ରୀ ପୂଜାରୀ କହିଛନ୍, ଜମି ଜବରଦଖଲ ରୁକବାର ଲାଗି ତହସିଲଦାରମାନଙ୍କରୁ ରାଜସ୍ୱ ନିରୀକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଚେତନତାର ସହିତ କାମ କରିକରି ରାଜ୍ୟର ବିକାଶଥି ଭାଗିଦାର ହେବା ଲାଗି ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ବିଲ୍ 2025 ଖାଲି ଚାଷୀ ଆଉ ଶ୍ରମିକମାନଙ୍କୁ ଲାଭ ନାହିଁ ହୁଏ, ଇଟା ଗାଁ ଇଲାକାର ସବୁ କ୍ଷେତ୍ରର ବିକାଶକେ ଯୋଡ଼ିପାରବା ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀର ଚୌଧୁରୀ ଚରଣ ସିଂ ପୁରସ୍କାର 2025 ସମାରୋହଟି ସମ୍ବୋଧନ କରିକରି ସେଇଟା କହିଛନ୍। ସେ ଆହୁରି କହିଛନ୍, ଆଇବା 2026-27 ବଜେଟ୍ଥି କୃଷି କ୍ଷେତ୍ର ଲାଗି ପରାମର୍ଶ ଦେବାରକେ ମନ୍ତ୍ରଣାଳୟ ପରାମର୍ଶ ଚାହିଁଛେ। ମୁଖ୍ୟମନ୍ତ୍ରୀ ବସ୍ ସେବା MBS ବାବଦେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟିର ବୈଠକ ଆଜି ଭୁବନେଶ୍ୱର ଖାରବେଳ ଭବନରେ ହୋଇଯାଇଛି। ଇତି ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସାର୍ବଜନୀନ ପରିବହନ ପ୍ରଣାଳୀକେ ଅତ୍କା ବରକସ କରିବା ଲାଗି ଚାଲିଥିବାର ସଂସ୍କାର ପ୍ରକ୍ରିୟା ଆଉ ଆଇବା କ୍ଷେପେ ହେବାରକେ ଥିବାର ସଂସ୍କାରର ରୂପରେଖ ଉପରେ ବୈଠକଟି ସମୀକ୍ଷା କରାଯାଇଛି। ସହର ଆଉ ଗାଁ ଇଲାକାନ ଇ ବସ୍ ସେବାର କ୍ଷମତା ବଢ଼ାବାର ସହଜ ଆଉ ଶସ୍ତା ପରିବହନ ସୁନିଶ୍ଚିତ କରିବାର ଉପରେ ବି ଆଲୋଚନା ହୋଇଛି। ଜିଲ୍ଲାସ୍ତରନୁ ଆସୁଥିବା ପ୍ରସ୍ତାବ ଆଧାରିତ ବସ୍ ରୁଟ୍ମାନଙ୍କର ପୁନଃ ସଂଗଠିତ କରିକରି ବିଦ୍ୟାଳୟ ଚିକିତ୍ସାଳୟ ଆଉ ଅଲଗା ଦରକାରୀ ସାର୍ବଜନୀନ ସଂସ୍ଥାମାନଙ୍କେ ସଂଯୋଗ ସଶକ୍ତ କରିବାର ଉପରେ ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଜୋର ଦେଇଛନ୍। ଇତାର ସହିତ ମୁଖ୍ୟମନ୍ତ୍ରୀ ବସ୍ ସେବାଥି ମିଶନ ଶକ୍ତି ଆଉ ମହିଳା SHG-ମାନଙ୍କର ବଡ଼ ଭୂମିକା ରହିଛି ବୋଲି ସେ କହିଛନ୍। ବୈଠକଟି ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସହିତ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଜିଲ୍ଲା ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ 343 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାରକେ ଥିବାର 39 ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍। ଝାରସୁଗୁଡ଼ା ଜିଲ୍ଲାର ବିକାଶ ଲାଗି 552 କୋଟି ଟଙ୍କାର ପ୍ରକଳ୍ପକେ ପୂର୍ତ୍ତ ବିଭାଗ ତରଫ ମଞ୍ଜୁରୀ ମିଳିଥିବାର ବେଳେ ପହିଲା କ୍ଷେପେ ଏହି ପ୍ରକଳ୍ପମାନଙ୍କର ଶିଳାନ୍ୟାସ କରାଯାଇଛି। ଇତାର ଭିତରେ ରାସ୍ତା ବ୍ରିଜ୍ ଡ୍ରେନ୍ ତିଆରି ପ୍ରକଳ୍ପ ରହିଛି। ଏହି ଅବସରରେ ମନ୍ତ୍ରୀଙ୍କ ସଙ୍ଗେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କର କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫ ଭୁବନେଶ୍ୱରର ଓଡ଼ିଶା ଜଳବାୟୁ ଅନୁକୂଳ କୃଷି ସଙ୍ଗୋଷ୍ଠୀ OCSAA-ର ଗୋଟିଏ କର୍ମଶାଳା ଆୟୋଜିତ ହୋଇଯାଇଛି। ଇଥି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଯୋଗ ଦେଇକରି କହିଛନ୍, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏକଲା କରବାର ସମ୍ଭବ ନୁହେଁ, ଇତାକେ ପ୍ରଭାବକେ ରୁକବାର ଲାଗି ସଭେ ମିଶିକରି ଚେଷ୍ଟା କରବାରକେ ପଡ଼ବା ବୋଲି ଶ୍ରୀ ପାଢ଼ୀ କହିଛନ୍। ଇ ସଙ୍ଗୋଷ୍ଠୀଥି ବରିଷ୍ଠ ସରକାରୀ ଅଧିକାରୀ, ଗବେଷଣା ପ୍ରତିଷ୍ଠାନର ଅଧିକାରୀ, ଘରୋଇ କ୍ଷେତ୍ରର ଅଂଶୀଦାର, ସାମାଜିକ ସଂଗଠନମାନଙ୍କର ପ୍ରତିନିଧି ଆଉ ନୀତି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ସଭେ ମିଶିକରି ସାରା ରାଜ୍ୟ ଜଳବାୟୁ ଅନୁକୂଳ କୃଷି ପଦ୍ଧତିର ପ୍ରସାର ଲାଗି କାମ କରିବେ ବୋଲି ଉପସ୍ଥିତ ଥିବାର ଅଧିକାରୀ ଆଉ ପ୍ରତିନିଧିମାନେ କହିଛନ୍। ଇନ ଜଣାଇ ଦିଆଯାଇପାରେ ଯେ ରାଜ୍ୟ ସରକାରଙ୍କର କୃଷି ବିଭାଗ, ସେଣ୍ଟର ଫର୍ ଷ୍ଟଡି ଅଫ୍ ସାଇନ୍ସ ଟେକ୍ନୋଲୋଜି ଆଣ୍ଡ ପଲିସି ଆଉ କ୍ୟାଟାଲିଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ ମିଶିକରି ଏହି କର୍ମଶାଳା ଆୟୋଜନ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର ୟୁନିଟ୍ ଏକ ପଡ଼ିଆନ ଚାଲିଥିବାର ସ୍ୱର୍ଗୀ ଫୁଲ ମହୋତ୍ସବ 2025 ଆଜି ଶେଷ ହେଉଛି। ଉଦ୍ଯାପନୀ ସଂଜେ ଭିନ୍ ଭିନ୍ କାର୍ଯ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା। ଚଳିତ ବର୍ଷ ତିନ ଦିନ ତକ ଚାଲିଥିବାର ଏହି ଉତ୍ସବଟି ସବୁ ଜିଲ୍ଲାନୁ 1160 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍। ମହୋତ୍ସବଟି ବିଜ୍ଞାନ ମେଳାର ଭିଲ ଆୟୋଜନ କରାଯାଇଛି। ଅନୁସୂଚିତ ଜାତି ଆଉ ଜନଜାତି ଛାତ୍ରଛାତ୍ରୀମାନଙ୍କର ଭିତରେ ଥିବାର ପ୍ରତିଭାକେ ଲୋକଲୋଚନକେ ଆଣବାର ଆଉ ସେମାନଙ୍କର ଦକ୍ଷତାକେ ଅତ୍କା ବିକଶିତ କରବାରଟା ଏହି ମହୋତ୍ସବର ଲକ୍ଷ୍ୟ ଆଏ। ଦେବଗଡ଼ ଜିଲ୍ଲାନୁ ଆଇଷ୍ଠାନୁ ଧାନଗିନା ମୂଲ ହେଇଛି। ଜିଲ୍ଲାର ରିୟାମାଲ ବ୍ଲକ୍ନୁ ଧାନଗିନା ପ୍ରକ୍ରିୟା ମୂଲ ହେଇଛି। ଚଳିତ ଖରିଫ ଋତୁଟି ଜିଲ୍ଲାର 51ଟା ମଣ୍ଡିନ ଧାନଗିନା ଯିବା। ଗଲା ବର୍ଷର 19,662 ଜଣ ଚାଷୀ ଧାନ ବିକ୍ବାର ଲାଗି ପଞ୍ଜୀକରଣ କରିଥିବାର ବେଳେ ଇ ବଛର 21,414 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ଧାନଗିନା ଲାଗି ଇ ବଛର 62,747 ଏକର ଜମି ପଞ୍ଜୀକୃତ ହେଇଛି। ପଞ୍ଜୀକୃତ ଚାଷ ଜମିମାନଙ୍କର ସାଟେଲାଇଟ୍ ସର୍ଭେ ଶେଷ ହେଇଛି। ଜିଲ୍ଲାର 51 ଜଣ ମଣ୍ଡି ନୋଡାଲ ଅଧିକାରୀ ଆଉ 13 ଜଣ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ହେଇଛନ୍। ସବୁ ମଣ୍ଡିମାନଙ୍କେ ଚାଷୀମାନଙ୍କ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହିତ ସିସିଟିଭି ଲଗାଯାଇଛି। ସମ୍ବଲପୁର ଜିଲ୍ଲାର ସୁରୁଖୁରୁଥି ଧାନଗିନା ଚାଲିଛି। ଜିଲ୍ଲାର ମାତ୍ର 600 ଚାଷୀଙ୍କର 3 ନମ୍ବର ଖେପ୍ଥି ଟୋକନ୍ ଦେବାର ଅଛେ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍। ଇ 600 ଚାଷୀ ଖାଲି 150 କ୍ୱିଣ୍ଟାଲନୁ ଅତ୍କା ଧାନ ବିକିବେ ବୋଲି ପଞ୍ଜୀକରଣ କରିଛନ୍। ଗଲା ବଛରନୁ ଇ ବଛର 4,000 ଅତ୍କା ଚାଷୀ ପଞ୍ଜୀକରଣ କରିଥିବାର ବେଳେ 74,000 ଟୋକନ୍ ଆସିସାରିଛେ। ଆଗକେ ବାକି ଥିବାର ଚାଷୀମାନେ ଭିଲ୍ ଟୋକନ୍ ପାଇବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାର ସହିତ ପହେଲା ଛୋଟ ଚାଷୀମାନେ ଧାନ ବିକୁନ୍ ବୋଲି କହିଛନ୍। ସମ୍ବଲପୁରନୁ ଆଇବା ଜାନୁଆରୀ 18 ତାରିଖରୁ 22 ତାରିଖ ତକ 3 ନମ୍ବର ସମ୍ବଲପୁରୀ ଧନୁଯାତ୍ରା ହେବା। ଇ ବାବଦେ ଆୟୋଜକ କମିଟିର ସଭାପତି ସଞ୍ଜୟ ବାବୁ ସାମ୍ବାଦିକ ସମ୍ମିଳନୀଥି ସୂଚନା ଦେଇକରି କହିଛନ୍, ସବୁ ବଛର ବାଗିର ଗଙ୍ଗାଧର ମଣ୍ଡପ ମଥୁରାନଗରୀର କଂସ ଦରବାର ହେବା ଆଉ ଚାଉଁରପୁରକେ ଗୋପପୁର କରାଯିବା। ଇ ବଛର ଆଗର ବଛରଠାନୁ ଦୁଇ ମଞ୍ଚକେ ଆହୁରି ଆକର୍ଷଣୀୟ କରାଯିବା ବୋଲି କମିଟିର ସଭାପତି କହିଛନ୍।
ଆସନ୍ତା 2026 ମସିହା ଜାନୁଆରୀ 18 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ 5 ଦିନ ଧରିକିରି ସମ୍ବଲପୁରୀ ଭାଷାରେ ପ୍ରଦର୍ଶିତ ହେବା। ଏଥର ଆମେ ଆମର ମଞ୍ଚକେ ଆଉ ଟିକେ ଆକର୍ଷଣୀୟ କରିବା ଲାଗି ଚେଷ୍ଟା କରୁଛୁ ଏବଂ ଗୋପପୁରର ବି ପରିପାଟି ବଦଲବାର ଲାଗି ଆମେ ଉଦ୍ୟମ କରିଛୁ। ଆମର ଯେନ୍ ଭେଷଭୂଷା ଯେନ୍ ପିନ୍ଧାଉଢ଼ା ରହିବା କଳାକାରମାନଙ୍କର ସେଥିରେ ସମ୍ବଲପୁରୀ ଝଲକ କେନ୍ତା ଦିଶବା ସେଥିଲାଗି ଉଦ୍ୟମ କରୁଛୁ। ତ ଏଥର ଆଉ ଟିକେ ଯେହେତୁ ଏଇଟା ତୃତୀୟ ବର୍ଷ ଆମେ ଟିକେ ଆଉ ଟିକେ ଉନ୍ନତମାନର ଦୃଶ୍ୟମାନେ ପରିବେଷଣ କରିପାରମୁ ସେଥିଲାଗି ମଧ୍ୟ ଯୋଜନା ଚାଲିଛେ।
ଦେବଗଡ଼ ଟାଉନ୍ ଉଚ୍ଚ ବିଦ୍ୟାଳୟ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଆୟୋଜିତ ହୋଇଯାଇଛି। ଏଥି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବିଜ୍ଞାନ ମେଳା ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ଆଉ ଜିଲ୍ଲାସ୍ତରୀୟ ପିଏମ୍ ଶ୍ରୀ ବିଦ୍ୟାଳୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହୋଇଥିଲା। ଏଥି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ବାବଦେ ଗୋଟିଏ ତୟାରୀ ବୈଠକ ଆୟୋଜିତ ହୋଇଯାଇଛି। ଆଇବା ଫେବୃଆରୀ 4 ତାରିଖ ଦିନ ଜିଲ୍ଲାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟନ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ହେବା। ଏଥି 18-35 ବଛର ବୟସର ଚାକିରି ଆଶାୟୀ ଯୁଆନ ପିଲା ଟୋକେଲ ଆସିପାରିବେ। ଜିଲ୍ଲାର ଏହି ବାବଦେ ସଚେତନତା ସୃଷ୍ଟି କରିବା ଲାଗି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍। ଏହି ନିଯୁକ୍ତି ମେଳାଥି ଭିନ୍ ଭିନ୍ ଘରୋଇ ସଂସ୍ଥା ସାମିଲ ହେବେ। ନୂଆପଡ଼ା ଜିଲ୍ଲାର ଗଲାକାଲି ତକ 3 ଲକ୍ଷ କ୍ୱିଣ୍ଟାଲ ଧାନ ଘିନା ଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାର 70ଟା ମଣ୍ଡିଥି ଧାନ ଘିନା ଚାଲିଛି। ଏବତକ 7,229 ଜଣ ଚାଷୀମାନଙ୍କନୁ ଧାନ ଘିନା ଯାଇଛି। ବୌଦ୍ଧ ଜିଲ୍ଲାର ଚାଲିଥିବା 3-ଦିନିଆ ଜିଲ୍ଲାସ୍ତରୀୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ କମ୍ପରି ଆଜି ଉଦ୍ଯାପିତ ହୋଇଯାଇଛି। ଏଥି ଭାରତ ସ୍କାଉଟ୍ ଆଉ ଗାଇଡ୍ ସଂଗଠନର ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି 3-ଦିନିଆ କ୍ୟାମ୍ପରିଥି ବ୍ୟାଣ୍ଡ ପ୍ରଦର୍ଶନ ଡ୍ରାମା କଲର ପାର୍ଟି ଲୋକନୃତ୍ୟ ବାଗିର ପ୍ରତିଯୋଗିତା ହୋଇଥିଲା। ଏଥି ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟରୁ 500 ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ବରଗଡ଼ ଜିଲ୍ଲାର ଗୋଟିଏ ଲୋକସଭା ଆଉ 5ଟା ବିଧାନସଭା ନିର୍ବାଚନ ମଣ୍ଡଳୀନ ମତଦାନ କେନ୍ଦ୍ର ଆଉ ବୁଥ୍ମାନଙ୍କର ସୁବ୍ୟବସ୍ଥାକରଣ କରାଯିବା। ଏଥିଲାଗି ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଆଜି ଜିଲ୍ଲା ପ୍ରଶାସନ ତରଫରୁ ରାଜନୈତିକ ଦଳମାନଙ୍କର ସାଙ୍ଗେ ବୈଠକ ହୋଇଯାଇଛି। ପାଣିପାଗ ରାଜ୍ୟ ଜବର ଶୀତ ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗଲାରାତି ଫୁଲବାଣୀର ରାଜ୍ୟର ସବୁନୁ କମ୍ ତାପମାତ୍ରା 5.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ଆଉ 8ଟା ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ ସଶସ୍ତ୍ର ସୀମା ବଲ୍ ଦେଶର ସୁରକ୍ଷାର ଗୋଟିଏ ଶକ୍ତ ଆଧାରସ୍ତମ୍ଭ 62 ନମ୍ବର ସ୍ଥାପନା ଦିବସ ଟି କହିଲେ ପ୍ରଧାନମନ୍ତ୍ରୀ। ଝାରସୁଗୁଡ଼ା ଜିଲ୍ଲାର 343 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ପୂର୍ତ୍ତମନ୍ତ୍ରୀ। ଭୁବନେଶ୍ୱରର ଚାଲିଥିବାର ସର୍ଗୀ ଫୁଲ ମହୋତ୍ସବ 2025 ଆଜି ହେଉଛି ଉଦ୍ଯାପିତ। ଆହୁରି ସମ୍ବଲପୁରନୁ ଆଇବା January 18-22 ତାରିଖ ତକ ହେବା ସମ୍ବଲପୁରୀ ଧନୁଯାତ୍ରା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।